ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟର ସହରାଞ୍ଚଳନୁ ଲଗାୟତ ବର୍ଷା ଲାଗି ହେଉଥିବା ବନ୍ୟା ଆର୍ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ କରବାର୍କେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିନୁ ଟଙ୍କା ଯୋଗାଇ ଦିଆଯିବା, ଭୁବନେଶ୍ୱର ଲୋକସେବା ଭବନରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ବରକସ କରବାର୍ ଲାଗି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କର ଅଧ୍ୟକ୍ଷତାତି ହୋଇଥିବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛେ। ପହିଲା କେଫେ ଏଥିଲାଗି 10 ସହରାଞ୍ଚଳକେ ଚିହ୍ନଟ କରାଯାଇଛେ। ଓଡ଼ିଶାର 381 ସୁନାମି ପ୍ରବଣ ଗାଁ ଭିତରୁ 26 ଗାଁକେ ଆଇଓସି ୟୁନେସ୍କୋ ତରଫୁ ସୁନାମି ପ୍ରସ୍ତୁତ ଗାଁ ଭାବେ ଘୋଷଣା କରାଯାଇଛେ। ଇତାର ସହାୟତା ଉତ୍ତର ପୂର୍ବ ରାଜ୍ୟମାନଙ୍କର ମଡେଲ୍ଥି ଓଡ଼ିଶା ନୋଭେଲ୍ ଭୂସ୍ଖଳନ ପରିଚାଳନା ବ୍ୟବସ୍ଥା ବିକଶିତ କରାଯିବା ବୋଲିକରି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍।
ଇଏ କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଏବଂ ବହୁତ ସମୟରେ ଲୋକଙ୍କର ଯାତାୟାତର ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10 ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁରର ମାଧ୍ୟମରେ ସେମାନେ ସହରାଞ୍ଚଳର ଡ୍ରେନେଜ୍ ସିଷ୍ଟମ୍ କରିବେ ଏବଂ ଜଳ ନିଷ୍କାସନର ବ୍ୟବସ୍ଥା କରିବେ। ବର୍ଷା ଯୋଗୁଁ କୌଣସି ସହରରେ ବନ୍ୟା ପ୍ଲାବିତ ହେବ ନାହିଁ।
ଦାୟିତ୍ୱ ନିଷ୍ଠାର ସଚ୍ଚୋଟତାଦି କାମ କରିକିରି ଲୋକମାନଙ୍କର ପାଖେ ରାଜସ୍ୱ ସେବାକେ ଅଧିକା ସହଜତି ପହଞ୍ଚାବାର ଦିଗେ ସମର୍ପିତ ହୋଇକରି କାମ କରବାରକେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନରୁ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ସଦସ୍ୟମାନଙ୍କ ସାଙ୍ଗେ ଶ୍ରୀ ପୂଜାରୀ ଆଲୋଚନା କରିଥିଲେ। ରାଜସ୍ୱ ପ୍ରଶାସନକେ ବରକସ କରବାର ଦିଗେ ସେମାନଙ୍କର କାର୍ଯ୍ୟଦକ୍ଷତା ବଢ଼ାବାର ଆର୍ ଅଲଗା ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାବାର ଦିଗେ ଆଲୋଚନା କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଦୈତାପତି ସେବକମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ସେବାନୀତି କରୁଛନ୍। ଅଣସରର 6 ଦିନେ ଆଜି ମହାପୁରୁମାନଙ୍କର ଶ୍ରୀଅଙ୍ଗଥି ଫୁଲୁରୀ ତେଲ ଲାଗି କରାଯିବା ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ତରଫୁ ଖାସ୍ କରି ତିଆରି କରାଯାଇଥିବାର ଫୁଲୁରୀ ତେଲ ଯୋଗାଇ ଦିଆଯିବା। ଘଣାପେଡ଼ା ରାଶି ତେଲଥି ଭିନ୍ ଭିନ୍ ପ୍ରକାରର ଚେରିମୂଲି ଔଷଧୀୟ ଫୁଲ୍ ମିଶାଯାଇକରି ବଛରେ ଆଘନୁ ମାଟି ତଳି ଦିବ୍ୟ ତେଲକେ ତୁପା ଯାଇକରି ରଖାଯାଇସି। ଏ ତେଲ ଲଗାବାର ଉତାରୁ ଚତୁର୍ଦ୍ଧା ମୂର୍ତ୍ତି ଧୀରେ ଧୀରେ ଜର୍ନୁ ସୁସ୍ଥ ହେବେ। ଗଲାକାଲ ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି କରାଯାଇଥିବାର ବେଳେ ମହାପୁରୁମାନଙ୍କର ଦେହେ ବଛରଯାକର ଲାଗି ରହିଥିବାର ଚନ୍ଦନ ପାଟ ଡୋରି ଆର୍ ଶ୍ରୀମୁଖତି ଥିବାର କପଡ଼ାକେ ବାହାର କରାଯାଇଛେ। ଶ୍ରୀକ୍ଷେତ୍ର ପୁରୀନ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମିଆତି ଉନ୍ନତ ସେବା ଯୋଗାଇ ଦିଆଯିବା ବୋଲିକରି ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍। ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି ଆର୍ ପରିଚାଳନା ବାବଦେ ହୋଇଥିବାର ସମୀକ୍ଷା ବୈଠକଟି ଯୋଗ ଦେଇକରି ଶ୍ରୀମତୀ ପାଢ଼ୀ ଶ୍ରଦ୍ଧାଳୁ ଆର୍ ଯାତ୍ରୀମାନଙ୍କୁ ସୁସ୍ଥ ଆର୍ ସୁରକ୍ଷିତ ଦର୍ଶନ ଲାଗି ନିର୍ଦ୍ଦେଶ ଦେଇଛନ୍। ନଗର ଉନ୍ନୟନ ବିଭାଗ ଗୋଟିଏ ପ୍ରମୁଖ ମାଧ୍ୟମ ହୋଇଥିବାରୁ ରଥଯାତ୍ରା ସମିଆତି ପୁରୀ ସହରର ପରିମଳ ବ୍ୟବସ୍ଥା ପାର୍କିଂ ଆର୍ ଆଲୋକୀକରଣ କାମର ସୁପରିଚାଳନା ଲାଗି ଭାରତୀୟ ନିର୍ବାଚନ କମିଶନଙ୍କ ତରଫୁ ଗଣମାଧ୍ୟମ ଆର୍ ଯୋଗାଯୋଗ ବାବଦ ଗୋଟିଏ ସମ୍ମିଳନୀ ନୂଆଦିଲ୍ଲୀନୁ ହୋଇଯାଇଛେ। ଏ ଅବସରରେ 16 ରାଜ୍ୟର କେନ୍ଦ୍ରଶାସିତ ଅଞ୍ଚଳ ସହିତେ ଆଇବା ଦିନେ ନିର୍ବାଚନ ହେବାର୍କେ ଥିବା ମିଡିଆ ନୋଡାଲ ଅଫିସରମାନଙ୍କର ଦିନିକିଆ ତାଲିମ ଶିବିର ହୋଇଥିଲା। ଶିବିରଟି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟ ଲୋକ ସଚେତନ କରବାର ଆଉ ଗଣମାଧ୍ୟମ ଜରିଏ ସ୍ୱଚ୍ଛ ସୂଚନା ଦେବାର ଲାଗି ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି। ଏଥି ଓଡ଼ିଶାନୁ ସୂଚନା ଆର୍ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ 13 ଜିଲ୍ଲା ସୂଚନା ଆର୍ ଲୋକସମ୍ପର୍କ ଅଧିକାରୀ ଯୋଗ ଦେଇଥିଲେ। ଭିନ୍ନକ୍ଷମ ଲୋକର ପ୍ରେରଣାଦାୟକ ସଫଳତାର କଥାକେ ଜାତୀୟ ସ୍ତରଟି ପହଞ୍ଚାବାର ଉଦ୍ଦେଶ୍ୟ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ସାମର୍ଥ୍ୟ 2026 ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ଆୟୋଜନ କରାଯାଉଥିବା ଚଳିତ ବର୍ଷର ଉତ୍ସବର ବିଷୟ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସଫଳତାର କାହାଣୀ। କ୍ଷୁଦ୍ର ଚଳଚ୍ଚିତ୍ରର ସମୟ ସବୁନୁ ଅଏତକା 5 ରହିବା। ଆଗ୍ରହୀ ପ୍ରଯୋଜକ ଆର୍ ନିର୍ଦ୍ଦେଶକମାନେ ଅଏତକା ସୂଚନା www.shortfilmodisha.in ପାଇପାରବେ। ନିରନ୍ତର ବିକାଶ ଦିଗେ ସମବାୟ ସଂସ୍ଥାର ଯୋଗଦାନକେ ତହକାବାର ଲାଗି ଆଜି ଆନ୍ତର୍ଜାତୀୟ ସମବାୟ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତୀୟ ସମବାୟ ସଂଘ ତରଫୁ 1923 ଫି ବଛର ଜୁଲାଇ ମାସର ପହିଲା ଶନିବାରକେ ଏହି ଦିବସ ଭାବେ ପାଳନ କରାଯାଏସି। ଏ ବଛର ଏହି ଦିବସର ବାର୍ତ୍ତା ହେଉଛି ଗୋଟିଏ ଶାନ୍ତିପୂର୍ଣ୍ଣ ପୃଥିବୀ ଲାଗି ସମବାୟ। ଏହି ଅବସରରେ ସାରା ପୃଥିବୀନୁ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଇତାର ଆଖପାଖର ଉତ୍ତର ଓଡ଼ିଶା ସମୁଦ୍ର ଖଣି ଇଲାକାନ ଲଘୁଚାପ କ୍ଷେତ୍ର ଏତକା ଘନୀଭୂତ ହେବାର୍କେ ଲାଗିଛେ। ଲଘୁଚାପର ପ୍ରଭାବଟି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବାରୁ ରାଜ୍ୟର ଭିନ୍ ଭିନ୍ ଜାଗାରୁ ବର୍ଷା ଲାଗି ରହିଛେ। ଏବେ 24 ଭିତରେ ସମ୍ବଲପୁର ସୁବର୍ଣ୍ଣପୁର ବୌଦ୍ଧ ଅନୁଗୁଳ ଆର୍ କନ୍ଧମାଳନୁ ଜବରନୁ ଅତି ଜବର ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛେ। এছনিয়ার আঞ্চলিক খবর এন শেষ হল আর বেলার আঞ্চলিক খবর শুনিপারবে রাতে 7:02। জুহার।